ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବିଜେପି ପକ୍ଷରୁ ଓଡ଼ିଶାର 21 ସଂସଦୀୟ ନିର୍ବାଚନ ମଣ୍ଡଳୀ ମଧ୍ୟରୁ 18 ପ୍ରାର୍ଥୀଙ୍କ ନାମ ଘୋଷଣା। ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ମେଳନ ଉତ୍ସବ। ସମ୍ବଲପୁର ହୀରାକୁଦଠାରେ ଝାଡ଼ାବାନ୍ତି ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି, ଆସନ୍ତା 24 ଘଣ୍ଟା ମଧ୍ୟରେ 4 ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ଭାରତୀୟ ଜନତା ପାର୍ଟି ଓଡ଼ିଶାର 21 ସଂସଦୀୟ ନିର୍ବାଚନ ମଣ୍ଡଳୀ ମଧ୍ୟରୁ 18 ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। 2019 ଲୋକସଭାକୁ ନିର୍ବାଚିତ ହୋଇଥିବା 4 ସାଂସଦ ନିତେଶ ଗଙ୍ଗଦେବ, ବସନ୍ତ ପଣ୍ଡା, ବିଶ୍ୱେଶ୍ୱର ଟୁଡୁ ଓ ସୁରେଶ ପୂଜାରୀଙ୍କୁ ଚଳିତ ଥର ଲୋକସଭା ପାଇଁ ପ୍ରାର୍ଥୀ କରାଯାଇ ନାହିଁ। ଅନ୍ୟପକ୍ଷରେ ସେମାନଙ୍କ ବଦଳରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଧର୍ମେନ୍ଦ୍ର ପ୍ରଧାନ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ମୟୂରଭଞ୍ଜରୁ ନବଚରଣ ମାଝୀ ଏବଂ ବରଗଡ଼ରୁ ପ୍ରଦୀପ ପୁରୋହିତଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ସେହିଭଳି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ବୈଜୟନ୍ତ ପଣ୍ଡା, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱରରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, ପୁରୀରୁ ସମ୍ବିତ ପାତ୍ର, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣିଙ୍କୁ ଦଳ ପୁନର୍ବାର ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯାଇଛି। ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋଳ ମେଳନ ଅନୁଷ୍ଠିତ ହେଉଛି। ପୁରାପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଦୋଳ ଏବଂ ହୋଲି ପାଳନକୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ହୋଲି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ହୋଲି ଲୋକମାନଙ୍କ ମଧ୍ୟରେ ସଦ୍ଭାବନା ଆଣିଥାଏ। ହୋଲି ପର୍ବ ଲୋକମାନଙ୍କ ମଧ୍ୟରେ ପ୍ରେମ ଓ ଭ୍ରାତୃଭାବର ବିକାଶ କରିବ ବୋଲି ସେ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖର କହିଛନ୍ତି, ହୋଲି ପର୍ବ ଭ୍ରାତୃଭାବର ବିକାଶ କରିବା ସହ ଲୋକମାନଙ୍କ ମଧ୍ୟରେ ପ୍ରେମ ଓ ଶ୍ରଦ୍ଧାର ପ୍ରଚାର କରିଥାଏ। ହୋଲି ପର୍ବ ଲୋକମାନଙ୍କର ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେବ ବୋଲି ସେ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲିର ଶୁଭକାମନା ଜଣାଇବା ସହ ଏହି ପାରମ୍ପରିକ ପର୍ବ ସମସ୍ତଙ୍କ ଜୀବନରେ ନୂଆ ଉତ୍ସାହ ଆଣିଦେବ ବୋଲି କହିଛନ୍ତି। ରାଜ୍ୟପାଳ ରଘୁବର ଦାସ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ସମସ୍ତ ଓଡ଼ିଆଙ୍କର ସୁଖ, ଶାନ୍ତି ଓ ଆନନ୍ଦ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଶୁଭକାମନା ଜଣାଇବା ସହ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଖୁସିର ସବୁ ରଙ୍ଗ ଭରିଦେଉ ବୋଲି କହିଛନ୍ତି। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି। ଶ୍ରୀଜୀଉମାନଙ୍କୁ ସୁନାବେଶରେ ସୁସଜିତ କରାଯାଇଛି। ସେବାୟତମାନେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିମାନରେ ନେଇ ଦୋଳବେଦୀରେ ଦିଅମାନଙ୍କୁ ଦୋଳିରେ ବିଜେ କରାଇଛନ୍ତି। ସେଠାରେ ଶ୍ରୀଜୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହେଉଛି। ଏହି ଅବସରରେ ପାରମ୍ପରିକ ରୀତିମତେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଦୋଳବେଦୀ ଉପରେ ନୂତନ ପଞ୍ଜିକା ପାଠ କରାଯିବ। କଟକ ସହର ଉପକଣ୍ଠରେ ମଧ୍ୟ ଗତକାଲିଠାରୁ ବିମାନରେ ରାଧାକୃଷ୍ଣଙ୍କୁ ସାହି ଓ ଗାଁ ବୁଲାଯାଉଛି। ବିଭିନ୍ନ ସ୍ଥାନରେ ମେଳନ ମଧ୍ୟ ଆୟୋଜନ କରାଯାଉଛି। ସୁବର୍ଣ୍ଣପୁରଠାରେ ପବିତ୍ର ଦୋଳ ଉତ୍ସବ ଆଜି ମହାସମାରୋହରେ ପାଳିତ ହେଉଛି। ପାତାଳୀ ଶ୍ରୀକ୍ଷେତ୍ର ସମେତ ଜିଲ୍ଲାରେ ବିଭିନ୍ନ ମନ୍ଦିରରେ ପାରମ୍ପରିକ ଫଗୁ ପର୍ବ ଅନୁଷ୍ଠିତ ହେଉଛି। ବୀରମହାରାଜପୁରଠାରେ ଆସନ୍ତାକାଲି ହୋଲି ପର୍ବରେ ପ୍ରସିଦ୍ଧ ହରିହର ଭେଟ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୋଳ ପୂର୍ଣ୍ଣିମା ଅବସରରେ ସମଗ୍ର ନୟାଗଡ଼ ଜିଲ୍ଲା ଉତ୍ସବମୁଖର ହୋଇଛି। 10 ଦୋଳ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ମେଳନ ଅନୁଷ୍ଠିତ ହେଉଛି। ଗୋପାଳମାନଙ୍କର ପାରମ୍ପରିକ ଓଗାଳ ସହିତ ଲଉଡ଼ି ଖେଳ ଦେଖିବାକୁ ମିଳୁଛି। ଜିଲ୍ଲାର 83 ସ୍ଥାନରେ ମେଳା ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀଠାରେ ମୁନ୍ସି ଦୋଳ ମେଳନ 3 ଦିନ ଧରି ପାଳିତ ହୋଇଯାଇଛି। ଜିଲ୍ଲାର ପ୍ରସିଦ୍ଧ କାଳିମେଘା ମେଳନ, ଆଗରପଡ଼ାର ରାମଗଡ଼ ମେଳନ, ଚାନ୍ଦବାଲି, ବାସୁଦେବପୁର, ଧାମନଗର ଆଦି ପ୍ରମୁଖ ସ୍ଥାନରେ ରାଧାକୃଷ୍ଣଙ୍କୁ ବିମାନରେ ମେଳନ ପଡ଼ିଆ ଓ ନାଟମଣ୍ଡପକୁ ନିଆଯାଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ହୋଲି ପର୍ବ ପାଳନ ବେଳେ ରାସାୟନିକ ରଙ୍ଗ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ହୋଲିରେ ବିଶୃଙ୍ଖଳିତ ଆଚରଣ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ସର୍ବସାଧାରଣ ସ୍ଥାନ ଓ ବିଭିନ୍ନ ହୋଟେଲରେ ହୋଲି ପାଳନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ରାସାୟନିକ ଦ୍ରବ୍ୟ ମିଶା ରଙ୍ଗ ବିକ୍ରି ହେଉଥିବା ଦୋକାନ ଉପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଛି। କଟକରେ ମଧ୍ୟ ଆସନ୍ତାକାଲି ହୋଲି ପାଇଁ 15 ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହରରେ ମୁତୟନ କରାଯିବ। କୌଣସି ସ୍ଥାନରେ ରାସ୍ତା ଅବରୋଧ କରି ହୋଲି ଖେଳାଯାଇପାରିବ ନାହିଁ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ହୋଲି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରର 5 ସ୍ଥାନ କୁଆଖାଇ, ଦୟା, ପୁରୀ କେନାଲ, ବାଲିପାଟଣା, ସାଇକନ୍ଠାରେ ଅଗ୍ନିଶମ ବାହିନୀ ନିୟୋଜିତ ହେବେ। ଲାଇଫ୍ ଜ୍ୟାକେଟ୍, ମେସିନ୍, ରବର ବୋର୍ଡ ସହିତ ପ୍ରତି ଟିମ୍ରେ 6 ଲେଖାଏଁ କର୍ମଚାରୀ ନିୟୋଜିତ ରହିବେ। ଏହାସହ ଲୋକମାନେ ମଦ୍ୟପାନଠାରୁ ଦୂରେଇ ରହିବା ସହ ନଦୀ ପଠାରେ ଗାଧୋଇବାକୁ ଯିବାବେଳେ ସତର୍କତା ଅବଲମ୍ଭନ କରିବାକୁ ପରାମର୍ଶ ଦିଆଯାଇଛି। କିଛି ଅଘଟଣ ଘଟିଲେ 112 ବା 112 ନମ୍ଘରକୁ କଲ୍ କରିବାକୁ ଅଗ୍ନିଶମ ଅଧିକାରୀ ଅବନୀକାନ୍ତ ସ୍ୱାଇଁ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ହୀରାକୁଦଠାରେ ଝାଡ଼ାବାନ୍ତି ବ୍ୟାପିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆଜି ସହରର ଜଳ ବିଶୋଧନ ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଡାକ୍ତରୀ ଦଳ ବିଶୋଧନ କେନ୍ଦ୍ରରୁ ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ପଠାଯାଇଛନ୍ତି। ସୂଚନାଯୋଗ୍ୟ, ହୀରାକୁଦଠାରେ ଡାଇରିଆ ସଂକ୍ରାନ୍ତ ରୋଗୀଙ୍କର ସଂଖ୍ୟା 170ରୁ ଅଧିକ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଅଦ୍ୟାବଧି 2 ମୃତ୍ୟୁ ଘଟିଥିବା ଜଣାପଡ଼ିଛି, ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି। କଟକ ଜିଲ୍ଲାରେ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ମେ 25 ତାରିଖରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଜିଲ୍ଲାରେ ମୋଟ 2274ଟି ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି। ଏଥିମଧ୍ୟରେ ସହରୀ ମତଦାନ କେନ୍ଦ୍ର 460 ଥିବାବେଳେ ଗ୍ରାମୀଣ ମତଦାନ କେନ୍ଦ୍ର 1814 ରହିଛି। କଟକ ଜିଲ୍ଲା ଅଧୀନରେ 9 ବିଧାନସଭା ନିର୍ବାଚନ ମଣ୍ଡଳୀ ଓ 3 ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି। ମୋଟ ମତଦାତାଙ୍କ ସଂଖ୍ୟା 21,41,904, ତା ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 11,21, ମହିଳା ଭୋଟରଙ୍କ ସଂଖ୍ୟା 10,41,619 ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା 264 ଜଣ ରହିଛି। ଚଳିତ ବର୍ଷ ନିର୍ବାଚନରେ ବୁଥ୍କୁ ଆସିପାରୁ ନ ଥିବା ବୟସ୍କ ଭୋଟର ଘରୁ ଭୋଟ୍ ଦେଇପାରିବେ। ନିର୍ବାଚନ ସମ୍ପର୍କରେ ସାଧାରଣ ଲୋକଙ୍କ ଅଭିଯୋଗ ଆସିଲେ 100 ମଧ୍ୟରେ ଏହାର ସମାଧାନ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜିଲ୍ଲାରେ ମଧ୍ୟ ଭିଡ଼ିଓ ସର୍ଭେଲାନ୍ସ ଟିମ୍ ଏବଂ ଫ୍ଲାଇଂ ସ୍କ୍ୱାଡ୍ ମୁତୟନ କରାଯିବ। ନିର୍ବାଚନର ସୁପରିଚାଳନା ପାଇଁ ପୋଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏ ସମ୍ପର୍କରେ ଆମ କଟକ ସମ୍ଭାଦଦାତାଙ୍କ ରିପୋର୍ଟ।
ଓଡ଼ିଶା ପାଇଁ ଗତକାଲି ବିଜେପି 8 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି, ତେବେ କଟକ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ କଟକରୁ ବିଜେପି ପ୍ରାର୍ଥୀ କିଏ ହେବ ସେ ନେଇ ଜିଲ୍ଲାରେ ଚର୍ଚ୍ଚା ଚାଲିଛି। କଟକ ସାଂସଦ ଭର୍ତ୍ତୃହରି ମହତା ନିକଟରେ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ କଟକ ଲୋକସଭା ଆସନକୁ ନେଇ ଚର୍ଚ୍ଚା ପୁଣି ବଢ଼ିବାରେ ଲାଗିଛି। ସେହିପରି ବିଜେଡି ମଧ୍ୟ ତାହାର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ଏପରି ପରିସ୍ଥିତିରେ କଟକରୁ ଉଭୟ ଦଳର ଲୋକସଭା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷେ କଂଗ୍ରେସ ଦଳର ଅବସ୍ଥା ମଧ୍ୟ ସେହିପରି, କଟକ ବିଧାନସଭା 2 ଓ ଲୋକସଭାରୁ ପ୍ରାର୍ଥୀ ନେଇ ଏପର୍ଯ୍ୟନ୍ତ କୌଣସି ତାଲିକା ଘୋଷଣା କରାଯାଇନି। ଏପରି ପରିସ୍ଥିତିରେ ଗତକାଲି ନବୀନ ନିବାସରେ କଟକ ଲୋକସଭା ଓ ବିଧାନସଭା ବାରି ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଆଉଥରେ ସରକାର ଗଠନ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକସଭା ଓ ବିଧାନସଭା ଆସନ ରଣନୀତି ପ୍ରସ୍ତୁତ ବେଳେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିବା ମଧ୍ୟ ସୂଚନା ମିଳିଛି। ଅପରପକ୍ଷେ କଟକ ସମେତ ରାଜ୍ୟର ବିଭିନ୍ନ ଆସନରେ ବିଜେପି ପ୍ରାର୍ଥୀ ଲୋକଙ୍କ ଆସ୍ଥାଭାଜନ ଏଥର ହେବ ବୋଲି ଦଳର ଶୀର୍ଷ ନେତା ଦମ୍ଭୋକ୍ତି ଦେଖାଇଛନ୍ତି। କଂଗ୍ରେସ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ସମାଲୋଚନା କରି ଦଳ ସ୍ଥିତି ମଜବୁତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଦଳ ପକ୍ଷରୁ ବିଭିନ୍ନ ସମୟରେ ଇସ୍ତାହାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରାଯାଇ କଂଗ୍ରେସ ଏଥର ଭୋଟରଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା ଜାରି ରଖିଛି।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଛି। ଗତକାଲି 3 ସହରରେ ତାପମାତ୍ରା 38 ଉପରେ ରହିଥିଲା। ଆଗାମୀ 3 ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ 2-4 ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେତେକ ଜିଲ୍ଲାରେ ତାପମାତ୍ରା 40 ଛୁଇଁବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ମଧ୍ୟରେ ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର 2 ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଜେପି ପକ୍ଷରୁ ଓଡ଼ିଶାର 21 ସଂସଦୀୟ ନିର୍ବାଚନ ମଣ୍ଡଳୀ ମଧ୍ୟରୁ 18 ପ୍ରାର୍ଥୀଙ୍କ ନାମ ଘୋଷଣା। ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ମେଳଣ ଉତ୍ସବ। ସମ୍ବଲପୁର ହୀରାକୁଦଠାରେ ଝାଡ଼ାବାନ୍ତି ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ଆସନ୍ତା 24 ଘଣ୍ଟା ମଧ୍ୟରେ 4ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପହଞ୍ଚୁଛି ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।